ନମସ୍କାର ଭାବି
ହ୍ୟାଲୋ, ନମସ୍କାର। ଆମର ଡ୍ରେନ ଭାଙ୍ଗି ଯାଇଛି, ମୁଁ ଫାୟାର ଷ୍ଟେସନ ବସୁରୁ କୁନି ନାୟକ କହୁଥିଲି, ଆଶା ଦିଦି ଅଛି। ଆମ ଡ୍ରେନ ପ୍ରୋବ୍ଲେମ ହଉଛି, ଭାଙ୍ଗି ଯାଇଛି, ପ୍ଲସ 1 ନମ୍ବର 25 ଆମର ଭାଙ୍ଗି ବି ଯାଇଛି। ଏଠି ସ୍ଲାବ ପକଉନାହାନ୍ତି, ପିଲାମାନେ ବି ପଡ଼ିଯାଉଛନ୍ତି, ଗାଈ ଗୋରୁ ପଡ଼ିଯାଉଛନ୍ତି, ଗାଡି ଯିବା ପାଇଁ ଅସୁବିଧା ହେଉଛି। ବହୁତ ଅସୁବିଧାରେ ଆମେ ରହୁଛୁ, ବର୍ଷା ଫର୍ଷା ହେଲେକି ଘର ମାନଙ୍କରେ ପାଣି ପଶି ଯାଉଛି। ଆଉ ଆକୁ ତୁରନ୍ତ ଯଦି କଣ ବ୍ୟବସ୍ଥା କରିବେ ତାହେଲେ ଆମେ ଚିର ଉପକୃତ ହବୁ। ଆଉ